ପ୍ରିୟ ବିଦ୍ୟାର୍ଥୀଗଣ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଇଣ୍ଟରନେଟ୍ ରେଡ଼ିଓ ପ୍ରଜ୍ଞାବାଣୀର ଆଜିର କାର୍ଯ୍ୟକ୍ରମକୁ ମୁଁ ସୁକନ୍ୟା ଜେନା ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେମାନେ ପଢ଼ିବା ଖବର କ'ଣ ବା କାହାକୁ ଆମେ ଖବର କହିବା। ବିଶ୍ୱର ପ୍ରଥମ ସାମ୍ବାଦିକତା ବିଦ୍ୟାଳୟର ପ୍ରତିଷ୍ଠାତା ୱାଲ୍ଟର ୱିଲିୟମ୍ କହିଥିଲେ, ପାଠକଙ୍କ ଆଗ୍ରହ ବା ରୁଚି ଥିବା ଯେକୌଣସି ବିଷୟ ଖବର ପର୍ଯ୍ୟାୟଭୁକ୍ତ ହୋଇପାରେ। ଅନ୍ୟ ଭାବରେ କହିଲେ, ଯେକୌଣସି ଘଟଣା, ବିଷୟ, ତଥ୍ୟ, ମତାମତ ଇତ୍ୟାଦିର ସମୟ ମୁତାବକ ବର୍ଣ୍ଣନା ଯାହା ବହୁ ଲୋକଙ୍କୁ ଆଗ୍ରହୀ କରିପାରୁଥିବ ତାକୁ ଖବର କହିହେବ। ମୋଟାମୋଟି ଭାବେ କହିଲେ, ଖବର ହେଲା ଯାହା ପାଠକ ଜାଣିବାକୁ ଆଗ୍ରହୀ, ଯାହା ପାଠକ ଜାଣିବା ଦରକାର, ଯାହା ପାଠକଙ୍କୁ କୌତୂହଳୀ କରିପାରେ, ଯାହା ପାଠକଙ୍କୁ ପ୍ରଭାବିତ କରିପାରେ। ଖବରର ସଂଜ୍ଞା କେତୋଟି ବିଷୟ ଉପରେ ନିର୍ଭରଶୀଳ, ତାହା ହେଲା ପାଠକ ସଂଖ୍ୟା, ପାଠକମାନଙ୍କ ଆଗ୍ରହର ବିଷୟ, ପାଠକମାନଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା, କେତେ ସମୟ ବ୍ୟବଧାନରେ ଖବର ପାଠକ ପାଖରେ ପହଞ୍ଚୁଛି। ଖବରକାଗଜ ପାଇଁ ଯେମିତି ପାଠକ ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ୍ ଇତ୍ୟାଦି ମାଧ୍ୟମ ପାଇଁ ପାଠକ ସ୍ଥାନରେ ଯଥାକ୍ରମେ ଶ୍ରୋତା, ଦର୍ଶକ, ବ୍ୟବହାରକାରୀ ଭଳି ଶବ୍ଦ ବ୍ୟବହାର କରାଯାଇପାରେ, ହେଲେ ସେଥିରେ ଖବରର ମୌଳିକ ସଂଜ୍ଞାରେ ବିଶେଷ ପରିବର୍ତ୍ତନ ହେଉନି। ଖବରର କେତୋଟି କଥା। ଖବର ପେରିସେବଲ, ଖବର ଖୁବ୍ ଶୀଘ୍ର ପୁରୁଣା ହୋଇଯାଏ। ପୁରୁଣା ହୋଇଗଲେ ତାହା ଆଉ ଖବର ହୋଇ ରହେ ନାହିଁ, ଇତିହାସ ହୋଇଯାଏ। ଖବରରେ ସବୁବେଳେ ନୂତନତ୍ୱର ଏକ ଉପାଦାନ ରହିବା କଥା। ବହୁ ସଂଖ୍ୟକ ଲୋକଙ୍କ ଆଗ୍ରହର ବିଷୟ ଖବରରେ ଗଣା। କେଉଁ ଖବର ଗଣମାଧ୍ୟମରେ ଅଗ୍ରପ୍ରାଧାନ୍ୟ ପାଇବ ଏହା ନିରୂପଣ କଲାବେଳେ କେତେ ଲୋକ ସେ ଖବରରେ ଆଗ୍ରହୀ ହେବେ ତାହା ଦେଖାଯିବା କଥା। ସାଧାରଣ ଲୋକଙ୍କ ପାଇଁ ନୂଆ କ'ଣ, ଖବରରେ ଏ ଦିଗଟି ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହୋଇଉଠେ। ଖବରର ଉପାଦାନ, ସମୟ ମୁତାବକ ବା ଟାଇମଲିନେସ୍, ସମୟ ଖବରର ଏକ ମୁଖ୍ୟ ଉପାଦାନ। ପୁରୁଣା ଘଟଣାର ବିବରଣୀ ଇତିହାସ ହୋଇପାରେ, ଖବର ନୁହେଁ। ମୋଟାମୋଟି ଭାବେ କହିଲେ, କ'ଣ ଘଟିଛି ଏହା ହେଲା ଖବର, କ'ଣ ଘଟିଥିଲା ଏହା ହେଲା ଇତିହାସ। ଏବକୁ ଟେଲିଭିଜନ ଖବରର ସଂଜ୍ଞାକୁ କ'ଣ ଘଟିଛିରୁ କ'ଣ ଘଟୁଛି ପର୍ଯ୍ୟାୟକୁ ନେଇ ଆସିଲାଣି। ନୈକଟ୍ୟ ବା ପ୍ରକ୍ସିମିଟି, ଲୋକେ ସେମାନଙ୍କ ପାଖାପାଖି ଅଞ୍ଚଳର ସେମାନଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରିପାରୁଥିବା ଘଟଣା ସମ୍ପର୍କରେ ବେଶୀ ଜାଣିବାକୁ ଚାହାନ୍ତି। ଆଞ୍ଚଳିକ ସମ୍ବାଦପତ୍ର ବା ଆଞ୍ଚଳିକ ସଂସ୍କରଣ ସମ୍ବାଦପତ୍ରର ଆବଶ୍ୟକତା ଓ ଜନପ୍ରିୟତାର ଏହା ଏକ ବଡ଼ କାରଣ। ବିବାଦ ବା କନ୍ଫ୍ଲିକ୍ଟ, ଲୋକେ ବିବାଦ ବା ଝଗଡ଼ାକୁ ଭଲ ପାଆନ୍ତି ବୋଲି କହିବା ଠିକ୍ ହେବ ନାହିଁ, ହେଲେ ଝଗଡ଼ା ବା ବିବାଦ ଲୋକମାନଙ୍କୁ ଆଗ୍ରହୀ ଏବଂ କ୍ଷେତ୍ର ବିଶେଷରେ ଆମୋଦିତ କରେ, ତେଣୁ ତାହା ଖବରର ଏକ ଉପାଦାନ। ଖ୍ୟାତି ବା ପ୍ରମିନେନ୍ସ, ବଡ଼ ଲୋକଙ୍କ କଥା ଜାଣିବାକୁ ସାଧାରଣ ଲୋକ ସବୁବେଳେ ଉତ୍ସୁକ ଏବଂ ଆଗ୍ରହୀ। ହଜାରେ ଲୋକଙ୍କ ଆଣ୍ଠୁ ଅପରେସନ୍ ହେଉଛି, କେହି ଜାଣୁନାହାନ୍ତି। ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହେଲା, ତାହା ବେଶ କିଛି ଦିନ ଧରି ଗଣମାଧ୍ୟମରେ ପ୍ରମୁଖ ଖବର ହେଲା। ସରକାରୀ କାର୍ଯ୍ୟକ୍ରମ ଓ ପଦକ୍ଷେପ, ଏହା ସାଧାରଣ ଜୀବନ ଓ ସମାଜକୁ ବହୁ ଭାବରେ ପ୍ରଭାବିତ କରିଥାଏ, ତେଣୁ ଏ ସମ୍ପର୍କରେ ସୂଚନା, ବିଶ୍ଳେଷଣ, ଆଲୋଚନା ଖବରର ଉପାଦାନ। ଉନ୍ନୟନମୂଳକ ପ୍ରକଳ୍ପ ଓ ଇସ୍ୟୁ, ଯେକୌଣସି ଦେଶରେ ଉନ୍ନୟନମୂଳକ ଇସ୍ୟୁ ବା ପ୍ରକଳ୍ପ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଦାୟିତ୍ୱଶୀଳ ଗଣମାଧ୍ୟମର କର୍ତ୍ତବ୍ୟ। ଭାରତ ଭଳି ବିକାଶଶୀଳ ରାଷ୍ଟ୍ର, ବିଶେଷ କରି ଓଡ଼ିଶା ଭଳି ଦରିଦ୍ର ରାଜ୍ୟରେ ଏ ସମ୍ପର୍କରେ ସୂଚନା ଓ ଆଲୋଚନା ଅଧିକ ଗୁରୁତ୍ୱ ଓ ମାନ୍ୟତା ଦାବି କରେ। ମାନବିକ ଆବେଦନ ସମ୍ବଳିତ ଘଟଣା ବା ହ୍ୟୁମେନ୍ ଇଣ୍ଟରେଷ୍ଟ ଷ୍ଟୋରି, ସାଧାରଣ ଲୋକର ଦୁଃଖ, ଦୁର୍ଦ୍ଦଶା, ପତନ ଉତ୍ଥାନର କାହାଣୀ, ବିଷମ ପରିସ୍ଥିତିରେ ଅସାଧାରଣ କାର୍ଯ୍ୟ ଇତ୍ୟାଦିର ସମ୍ବେଦନଶୀଳ ବିବରଣୀ। ପାଠକଙ୍କ ଆବଶ୍ୟକତା, ପାଣିପାଗ, ସୁନାରୂପା ଦର, ବଜାର ଦର, ସେୟାର ବଜାର ଖବର, ବସ୍ ଟ୍ରେନ୍ ସମୟ, ସିନେମା ହଲ୍ରେ କେଉଁ ସିନେମା ଚାଲୁଛି, ଏଗୁଡ଼ିକ ପାଠକ ଜାଣିବାକୁ ଚାହେଁ। ଖେଳ ଖବର ଜାଣିବାକୁ ବହୁ ପାଠକ କୌତୂହଳୀ, ତେଣୁ ଏଗୁଡ଼ିକ ଖବରର ଉପାଦାନ। ଆଜି ଆପଣମାନେ ଜାଣିଲେ ଖବର କ'ଣ ବା କାହାକୁ ଆମେ ଖବର କହିବା। ଆପଣମାନେ ଖବର ଲେଖିବା ଅଭ୍ୟାସ କରନ୍ତୁ। ଆଶା କରେ ଏହି ଅଧ୍ୟାୟଟି ଆପଣମାନଙ୍କୁ ବିଶେଷ ସହାୟକ ହେବ। ଧନ୍ୟବାଦ।